ଆଉ ଆମର ଏଠି ଡ୍ରେନେଜ ପ୍ରୋବ୍ଲେମ ବହୁତ ଅସୁବିଧା ହଉଛି, ଡ୍ରେନେଜ ଟା ବନ୍ଦ ହେଇଯାଉଛି, ପୁଣି ରିଟର୍ନ ପାଣି ବଡ ଡ୍ରେନ ରିଟର୍ନ ପାଣି ଆସି ଘରେ ବି ପଶୁଛି, ଆଉ ପାଣି ଯିବା ପାଇଁ ଏଠି କିଛି ବ୍ୟବସ୍ଥା ନାହିଁ, ଆଉ ବହୁତ ଅସୁବିଧାର ସମ୍ମୁଖୀନ ଆମେ ଏଠି ହଉଛୁ।
ନମ୍ବର ହେଲ୍ପ କଲ୍।